శ్రీమద్భాగవతం తృతీయ స్కందం పంచదశ అధ్యాయ శ్లోక 26. విశ్వాధీకృతం భువనైకవంద్యం దివ్యం దివ్యం విచిత్ర విబుధాగ్ర్య విచిత్ర విబుధాగ్ర్య భీమానా శోచి ఆపో మోదం అపూర్వం అపూర్వం ఉపేత్యయోగా మాయాబలేన మునయస్తాత్ అథో వికుంఠం తద్విశ్వాగుర్వదీకృతం భువనైకవంద్యాం దివ్యం విచిత్రం విబుధాగ్ర్య విమానశోచిః దివ్యం విచిత్ర విబుధాగ్ర్య విమానశోచిః ఆపుః పరాం ముదం అపూర్వం ఉపేత్య యోగా మాయాబలేన మునయస్తాదతు వికుంఠం
तब तापरे विश्वगुरु विश्वगुरु भगवान के द्वारा अधिकृतम अधिकृत भुवन लोकमान कर एकमात्र एक एकमात्र वंद्यम वंद्य दिव्यम दिव्य अप्राकृत विचित्र अति सुंदर भाव सज्जित विबुधाग्रय रक्तमान कर विमान विमानमान कर सोचि ही प्रदीप्त आपु प्राप्त परांग उच्चतम मुदम आनंद व सुख अपूर्वम अपूर्व उपेत्य प्राप्त हुई योग माया चित शक्ति द्वारा बड़े न बड़े मुनय मुनिगण तत् वैकुंठ अथो कहा विकुंठम विष्णु प्रकरण भाग एभर भाव में सनक सनातन सनंदन एवं सनत कुमार ये मुनिगण से मानकर योग शक्ति बड़े पूर्व वर्णित वैकुंठ लोक प्रवेश करी अद्भुत अभूतपूर्व आनंद अनुभव कले से देखिले परव्यम अति सुंदर भाव सजा होता विमान मान द्वारा प्रदीप्त एवं से विमान गुड़ी वैकुंठ धाम उत्तम भक्तगण चालना कर सब भगवान द्वारा नियंत्रित हो भगवान एक अद्वितीय अटंती से समस्त ऊर्जा था कई सामान नुंती कि बड़ नुंती विश्वगुरु वर्णना कर समग्र प्राकृत और अप्राकृत जगतर परम जीव अटंती एवं से भुवनैक बंद्यम अटंती अर्थात त्रिजगत एकमात्र बंद्य सेव्य पुरुष अटंती परव्यम विमान मान स्वयं प्रदीप्त अटंती एवं महान भगवत भक्तगण से विमान मान चालना करते यह कहे जे वैकुंठ लोक मानक भौतिक जगत में मिलूता पदार्थ समूह कौन से अभाव नहीं से सब प्रचुर परिमाण से मिले किंतु से सब अत्यंत मूल्यवान कारण से सब अप्राकृत वस्तु अटंती एवं से सच्चिदानंदमय अटंती सेनकादि मुनिगण एक अपूर्व आनंद अनुभव कले कारण वैकुंठ धाम कौन से साधारण व्यक्ति द्वारा नियंत्रित होना वैकुंठ लोकगुड़िक मधुसूदन माधव नारायण प्रद्युम्न आदि कृष्ण विस्तृतांश मान द्वारा नियंत्रित हो दिव्य धाम पूज्य अटे कारण स्वयं भगवान ये लोक शासन करठार कहुचे सनकादि मुनिगण से योग शक्ति बल से अप्राकृत दिव्य धाम प्रवेश कले यह हूँ योग सिद्धि फल प्राणायाम व हट योग आदि योग सिद्धि अंतिम लक्ष्य नुहे योग कहले साधारण लोक मैंने अष्टांग योग और तज्जनित सिद्धि को बुझी था योग सिद्धि फल व्यक्ति अत्यंत हालुका हो पारे अत्यंत ओजनिया हो पारे सिद्धि योगी जोटाक इच्छा करे सेटा जापे एवं जेपरी इच्छा सेपरि ऐश्वर्य लाभ करें यह प्रकार आठ प्रकार योग सिद्धि अच्छी सनकादि चारिकुमार अत्यंत हालुका हो जड़ाकाश ऊर्धक जा वैकुंठ लोक प्रवेश कले आधुनिक जांत्रिक अंतरिक्ष जनमान त्रुटियुक्त अटंती कारण सेगुड़िक भौतिक जगतर सर्वोच्च लोक को जापारे ना पुनः सेवल परव्यम प्रवेश करें किंतु जोग सिद्धि बल व्यक्ति जे केवल जड़ाकाश विचारण करेक नुहे बर ताकि अतिक्रम कर परव्यम प्रवेश करें दुर्वासा और महाराज अम्बरीश उपाख्यान आम एक जापारे से जना जा दुर्वासा मुनि एक वर्ष मध्य सर्वत विचरण कर सर्वशेष भगवान श्री नारायण को भेटापी परव्यम प्रवेश करते आधुनिक जड़ वैज्ञानिक गण गणना करी व्यक्ति आलोकर गति गति कैसे जड़ जगतर सर्वोच्च लोक पहुँचापी 40,000 वर्ष लगे किंतु योग सिद्धि बल व्यक्ति सहजरे सीमातीत भावे गति करिपारे ଏ ଶ୍ଳୋକରେ ଯୋଗମାୟା ଶବ୍ଦ ବ୍ୟବହାର କରାଯାଇଛି। ଯୋଗମାୟା ବଳେନ ବିପୁଣ୍ଠମ, ଚିତ୍ ଜଗତରେ ଏବଂ ସମସ୍ତ ଚିତ୍ ପ୍ରକାଶମାନଙ୍କର ଯେଉଁ ଦିବ୍ୟ ଆନନ୍ଦ ବା ସୁଖ ଅନୁଭୂତ ହେଉଅଛି, ତାହା ଭଗବାନଙ୍କର ଯୋଗମାୟା ଶକ୍ତି ବା ଅନ୍ତରଙ୍ଗ ଶକ୍ତି ବଳରେ ସମ୍ଭବପର ହେଉଅଛି। ତେଣୁ ଆମର ତୃତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟ ହେଉଛି ବୈକୁଣ୍ଠ ଜଗତର ବର୍ଣ୍ଣନା କରାଯାଉଛି। ବୈକୁଣ୍ଠ ଜଗତର ବର୍ଣ୍ଣନା ଜାଣିବା ପାଇଁ ହେଲେ ଆମକୁ ନିଜ ଚିନ୍ତା ଶକ୍ତି ବା ନିଜ ବୁଦ୍ଧି ବଳରେ ଆମେ ଜାଣିପାରିବା ନାହିଁ, କାରଣ ଇଏ ହେଉଛି ଅଦ୍ୱୟ ଜଗତ। ଭୌତିକ ଜଗତ ହେଉଛି ଦ୍ୱୈତମୟ ଜଗତ, ଏଠି ସବୁ ବିପରୀତ ପଦାର୍ଥ ସବୁ ଅଛି, ବିପରୀତ ବସ୍ତୁ ସବୁ ଅଛି, କିନ୍ତୁ ଚିତ୍ ଜଗତ ଯେଉଁ ହେଉଛି ସେଇଟା ଅଦ୍ୱୈତ, ସେଠି ବିପରୀତ ବସ୍ତୁ କିଛି ନାହିଁ, ସେ ବିଷୟରେ ଆମେ ଚିନ୍ତା କରିପାରିବା ନାହିଁ। ଏଠି ଦିନ ଅଛି ମାନେ ରାତି ଅଛି, ବିପରୀତ ଆଲୋକ ଅଛି ମାନେ ଅନ୍ଧାର ଅଛି, କିନ୍ତୁ ସେଠି ଆଲୋକ ଅଛି ମାନେ ଅନ୍ଧାର ଥିବ ନା? ଆଲୋକ ଅଛି ମାନେ ଅନ୍ଧାର, ଆଲୋକ ହିଁ ଅଛି, ଅନ୍ଧାର ନାହିଁ, ବିପରୀତ ବସ୍ତୁ କିଛି ନାହିଁ, ଆବସଲ୍ୟୁଟ୍ ୱାର୍ଲ୍ଡ ପ୍ରଭୁପାଦ ମହାରାଜ କହିଛନ୍ତି। ଭଗବତ ଗୀତାର ପନ୍ଦର ଅଧ୍ୟାୟ ପନ୍ଦର ଶ୍ଳୋକର ଭଗବାନ କହିଛନ୍ତି, ପନ୍ଦର ଅଧ୍ୟାୟରେ କହିଛନ୍ତି ସେ କଥା, ନ ତତ୍ ଭାସେତି ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦ୍ୱାନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ। ଭଗବତ ଗୀତାରେ ଭଗବାନ ପନ୍ଦର ଅଧ୍ୟାୟରେ ଯେଉଁ ପୁରୁଷୋତ୍ତମ ବିଭାଗ ଯେଉଁ ବିଷୟରେ କହୁଛନ୍ତି, ସେଥିରେ ସେ କହିଛନ୍ତି, ତାଙ୍କର ଜଗତର ବର୍ଣ୍ଣନା ଦେଇଛନ୍ତି। ଆମର ପ୍ରକୃତିରେ ସେହି ଜଗତର ରହିବାର ସ୍ଥାନ, ଆମେ ପ୍ରକୃତିରେ ଏଇ ଜଗତର ବାସୀ ନୁହଁ, କିନ୍ତୁ ଭଗବାନ ଭୁଲି ଯାଇଥିବା ହେତୁ ଆମେ ଏଇ ଜଗତରେ ରହୁଛେ ଦୁଃଖ ଭୋଗିବା ପାଇଁ। ଏ ଭୌତିକ ଜଗତ ସୃଷ୍ଟି ହେଇଛି କ'ଣ ପାଇଁ? ନା ଦୁଃଖ ପ୍ରଦାନ କରିବା ପାଇଁ। ପ୍ରକୃତ ଜଗତ ହେଉଛି ଆନନ୍ଦମୟ ଜଗତ, କାରଣ ଆମେ ହେଉଛେ ଆନନ୍ଦମୟ। ଯେଉଁ ରହିଛି ବେଦାନ୍ତ ସୂତ୍ରରେ ସୂତ୍ର ଅଛନ୍ତି, ଆନନ୍ଦମୟ ଭାଷା, ଆମେ ସମସ୍ତେ ପ୍ରକୃତରେ ଆନନ୍ଦମୟ, ସେଥିପାଇଁ ଆମେ ଆନନ୍ଦ ଖୋଜି ବୁଲୁଛେ। କିନ୍ତୁ ଭୌତିକ ଜଗତକୁ ତିଆରି କରାଯାଇଛି, ନିରାନନ୍ଦମୟ ଜଗତ ତିଆରି କରାଯାଇଛି, ଏଠି ବିଭିନ୍ନ ପ୍ରକାର ଦୁଃଖ ରହିଛି। ବିଶେଷ ଭାବରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନମ୍, ଇଏ ହେଉଛି ଭୌତିକ ଜଗତର ଯେଉଁ ସ୍ୱରୂପ ହେଉଛି, ଏଇଟା ହେଉଛି ଦୁଃଖାଳୟମ୍। ଖାଲି ଜଣେ ଦୁଃଖରେ ଚାହିଁଲେ ମଧ୍ୟ ରହିବା ପାଇଁ ରହିପାରିବ ନାହିଁ, କାହିଁକି ଇଏ ହେଉଛି ଅଶାଶ୍ୱତମ୍, ଏ ସବୁବେଳେ ପାଇଁ ରହିବ ନାହିଁ। କିନ୍ତୁ ଏ ଭୌତିକ ଜଗତରୁ ଆମେ ଚିତ୍ ଜଗତ ବିଷୟରେ ଗୋଟେ ଧାରଣା କରିପାରିବା କିଭଳି? ନା ଇଏ ହେଉଛି ଗୋଟେ ଓଲଟା ବୃକ୍ଷ। ଭଗବତ ଗୀତା ପନ୍ଦର ଅଧ୍ୟାୟ ପ୍ରଥମ ଶ୍ଳୋକରେ ସେଇଟା କୁହାଯାଇଛି, ମୂର୍ଦ୍ଧ ମୂଳ ମଦ ଶାଖ ଅଶ୍ୱତଂ ପ୍ରାହୁରଭ୍ୟମ ଛନ୍ଦାଂସି ଯଶ ପ୍ରଣାନୀ ଯସ୍ତଂ ବେଦ ସବେଦବିତ୍। ଏ ଭୌତିକ ଜଗତକୁ ଯେ ଜାଣିପାରିବ ଇଏ ଗୋଟେ ଓଲଟା ବୃକ୍ଷ ଭଳି, ସେ ହେଉଛି ପ୍ରକୃତରେ ବିଦ୍ୱାନ ବ୍ୟକ୍ତି, ସେ ବେଦବିତ୍। କାରଣ ଏ ବୃକ୍ଷ ଯେଉଁ ରହିଛି, ଆର ପ୍ରକୃତ ବୃକ୍ଷ ହେଉଛି ଚିତ୍ ଜଗତ, ତେଣୁ ସେ ଚିତ୍ ଜଗତର ବର୍ଣ୍ଣନା ଏଠି କରାଯାଉଛି। ଯେହେତୁ ଆମେ ଓଲଟା ବୃକ୍ଷ ବିଷୟରେ ଆମେ ଦେଖୁଛେ ସବୁବେଳେ, ଓଲଟା ବୃକ୍ଷ ଓଲଟା ବୃକ୍ଷ ଆମେ ଦେଖୁନେ, ଏଠି ଆମେ ଦେଖୁଛେ ସିଧା ବୃକ୍ଷ, କିନ୍ତୁ ଏ ଭୌତିକ ଜଗତକୁ ଆମେ ଯେଭଳି ଦେଖୁଛେ ଆମେ ଭାବୁଛେ ସବୁ ଜଗତ ସେଇଭଳି ଭାବରେ। ତେଣୁ ଭଗବାନ ଏଇ ଉଦାହରଣଟି ଦେଇଛନ୍ତି ଓଲଟା ବୃକ୍ଷ। ଓଲଟା ବୃକ୍ଷ ଆମେ କେଉଁଠି ଦେଖିବା? ପ୍ରଭୁପାଦ ମହାରାଜ କହିଛନ୍ତି ଜଳାଶ୍ରୟରେ, ଯେଉଁଠି ପୁଷ୍କରିଣୀ ଅଛି ବା ନଦୀ ଅଛି ତାର ବନ୍ଧରେ ଆମେ ଯଦି ଦେଖିବା, ସେ ଯେଉଁ ଗଛରେ ଥିବା ଗଛର ପ୍ରତିଫଳନ ଯଦି ଦେଖିବା, ଓଲଟା ଦେଖିବା। ତେଣୁ ଚିତ୍ ଜଗତ ହେଉଛି ପ୍ରକୃତ ଜଗତ, ଏ ଭୌତିକ ଜଗତ ହେଉଛି ତାର ପ୍ରତିଫଳନ। ତେଣୁ ଏହିଭଳି ଭାବରେ ଆମେ ଧାରଣା କରିବା, ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଗଲେ ହିଁ ଏସବୁ ଜାଣିପାରିବା, ନହେଲେ ଆମର ଯେଉଁ ତଥାକୃତ ବୈଜ୍ଞାନିକମାନେ ଅଛନ୍ତି ତାଙ୍କ ପାଖକୁ ଯଦି ଯିବା, ସେ କହିବେ ଇଏ ହେଉଛି ମାଇଥୋଲୋଜି, ହେଉଛି କଳ୍ପନା, ଏ କଳ୍ପନା ନୁହଁ, ଇଏ ହେଉଛି ଫ୍ୟାକ୍ଟ, ଇଏ ହେଉଛି ପ୍ରକୃତ ଘଟଣା, ପ୍ରକୃତ ସତ୍ୟ କଥା। ତେଣୁ ଏଇଠି ସତ୍ୟ ବିଷୟ ବର୍ଣ୍ଣନା କରାଯାଉଛି, ଚିତ୍ ଜଗତ ଏ ଜଗତର ବର୍ଣ୍ଣନା କରାଯାଉଛି। ସନକାଦି ଋଷିମାନେ ଚାରି କୁମାର, ଯେ ବ୍ରହ୍ମାଙ୍କର ପୁତ୍ର, ଚାରି ପୁତ୍ର ସେ ବ୍ରହ୍ମାଙ୍କର ପ୍ରଥମ ପୁତ୍ର, ତେଣୁ ବ୍ରହ୍ମା ସେ ଭଗବତ ସାମ୍ରାଜ୍ୟ ଦେଖିଛନ୍ତି। ଭଗବତ ସାମ୍ରାଜ୍ୟ ଯିବା ଦରକାର ପଡ଼ୁନି ବ୍ରହ୍ମାଙ୍କୁ, କାହିଁକିନା ସେ ଏଇଠି ବସି ସେ ଭଗବତ ସାମ୍ରାଜ୍ୟ ଦର୍ଶନ କରିଦେଲେ। ସେ ଯେଉଁ ପଦ୍ମପୁଷ୍ପରେ ଯାହା ଦେଇଥିଲେ, ସେଇ ପଦ୍ମପୁଷ୍ପରେ ଯେତେବେଳେ ସେ ତପସ୍ୟା କଲେ, ବହୁତ ବର୍ଷ କାଳ ତପସ୍ୟା କଲେ, ଭଗବାନ ନିଜର ସ୍ୱରୂପକୁ ଦେଖେଇଲେ, ଏବଂ ଭଗବାନ ନିଜ ସ୍ୱରୂପକୁ ଦେଖିବା ସଙ୍ଗେ ସଙ୍ଗେ ତାଙ୍କର ଧାମକୁ ମଧ୍ୟ ଦେଖେଇଲେ। ଭଗବାନଙ୍କର ସବୁକିଛି ଅଦ୍ୱୟ ତତ୍ତ୍ୱ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ତାଙ୍କର ଧାମ ସବୁକିଛି ଅଦ୍ୱୟ ତତ୍ତ୍ୱ, ସବୁକିଛି ସମାନ ଏକ ଅଦ୍ୱୟ ତତ୍ତ୍ୱ। ତେଣୁ ଭଗବାନଙ୍କୁ ଜଣେ ଯେତେବେଳେ ଦେଖିଲେ, ସେତେବେଳେ ସେ ଭଗବାନଙ୍କ ଧାମକୁ ମଧ୍ୟ ଦେଖିଲେ। ବ୍ରହ୍ମା ସେସବୁ ଦର୍ଶନ କରି ବ୍ରହ୍ମ ସଂହିତା ରଚନା କଲେ, ଯେଉଁ ବ୍ରହ୍ମ ସଂହିତାରେ ବର୍ଣ୍ଣନା କରାଯାଇଛି, ଚିନ୍ତାମଣି ପ୍ରକର୍ଷୁକାଳ୍ପବୃକ୍ଷ ଲକ୍ଷ୍ୟା ବୁଦ୍ଧିଷୁ ସୁରଭୀରବିପାଳୟନ୍ତ ଲକ୍ଷ୍ମୀ ସହସ୍ର ସଦସଂ ବ୍ରହ୍ମସେବ୍ୟମାନଂ ଗୋବିନ୍ଦମାଦିପୁରୁଷଂ ତମହଂ ଭଜାମି। ବ୍ରହ୍ମା ଏଇଠି ବସିକରି ସେ ଜଗତ ଜଗତ ଧାମ ଦେଖିଦେଲେ, କିଭଳି ଧାମ ସେ ନା ଚିନ୍ତାମଣି। ଚିନ୍ତା କରିବା ମାତ୍ରେ ଆମେ ପାଇଯିବା, ଯାହା ଚିନ୍ତା କରିବା ସେ ପାଇଯିବା, ଏଭଳି ଧାମ ସେ ଚିନ୍ତାମଣି। ଭୂମି ହେଉଛି ଚିନ୍ତାମଣି, ଆମର ଯେଉଁ ଆଲାଦିନ ଲ୍ୟାମ୍ପ ରହିଛି ଟିଭି ସିରିଏଲ ସବୁ ଦେଖାଯାଏ, ଆଲାଦିନ ଯାହା କରିଦେଲେ ସେ ସବୁ ଦେଇଦେବ। ଏ ଯେଉଁ କଳ୍ପନା ସବୁ ରହିଛି, କିନ୍ତୁ ଏ ବାସ୍ତବିକ ଘଟଣା ହେଉଛି ଯେ ଜଗତରେ ହେଉଛି ସେଇଭଳି ଭାବରେ, ସେଠି ଯାହା ଚାହିଁବା ତାହା ମିଳିବ। ଏବଂ କଳ୍ପବୃକ୍ଷ, ସେଠିକାର ବୃକ୍ଷ ହେଉଛି କଳ୍ପବୃକ୍ଷ, ଆମର ଯେଉଁ ବୃକ୍ଷ ଏ ଗୋଟିଏ ବୃକ୍ଷରେ ଗୋଟିଏ ପ୍ରକାର ଫଳ ହେବ, ସେ ପୁଣି ନିର୍ଦ୍ଦିଷ୍ଟ ସମୟରେ ହେବ, ନିର୍ଦ୍ଦିଷ୍ଟ ପରିମାଣରେ ହେବ, କିନ୍ତୁ ଚିତ୍ ଜଗତରେ ଯେଉଁ କଳ୍ପବୃକ୍ଷ ଯେକୌଣସି ଫଳ ଯେକୌଣସି ସମୟରେ ଯେକୌଣସି ପରିମାଣରେ ଚାହିଁବା ମିଳିଯିବ, ଏ ହେଉଛି ବୃକ୍ଷ କଳ୍ପବୃକ୍ଷ। ଚିନ୍ତାମଣି ପ୍ରକର୍ଷୁକାଳ୍ପ ବୃକ୍ଷ ଲକ୍ଷ୍ୟା ବୃଦ୍ଧିଷୁ ସୁରଭି, ସେଠିକାର ଗାଭୀ ହେଉଛନ୍ତି ସୁରଭି, ଯେତେ ପରିମାଣରେ ଦୁଗ୍ଧ ଚାହିଁଲେ ମଧ୍ୟ ସେ ଦେଇଦେବେ, କାଲି ଯେ ଦୁଗ୍ଧ ଦେବେ ତା ନୁହଁ, ଯେକୌଣସି ଜିନିଷ ବି ସେ ଦେଇଦେଇପାରିବେ। ତେଣୁ ଲକ୍ଷ୍ୟା ବୃଦ୍ଧିଷୁ, ଲକ୍ଷ ଲକ୍ଷ ସୁରଭି ଗାଭୀକୁ ଭଗବାନ ପାଳନ କରୁଛନ୍ତି, ଭଗବାନ ସେଇଟା ପାଳନ କରି ତାଙ୍କର ଟଙ୍କା ରୋଜଗାର କରୁଛନ୍ତି, ତା ନୁହଁ ତାଙ୍କର ଇଏ ମନ ଖୁସିରେ ପାଳନ କରୁଛନ୍ତି। ଗୋବିନ୍ଦ ସେ ଭଗବାନ ଗୋପାଳ ଗୋବିନ୍ଦ ଗାଭୀମାନଙ୍କୁ ଚାରଣ କରି ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଲକ୍ଷ ବୃଦ୍ଧେଶ ସୁରଭି ରଭି ପାଳୟନ୍ତମ ଭଗବାନ ପାଳନ କରୁଛନ୍ତି, ଖାଲି ଯେ ତାଙ୍କୁ ପାଳନ କରୁଛନ୍ତି ତା ନୁହଁ, ଆମକୁ ମଧ୍ୟ ପାଳନ କରୁଛନ୍ତି, ସମସ୍ତଙ୍କୁ ସେ ପାଳନ କରୁଛନ୍ତି। ଏବଂ ଲକ୍ଷ୍ମୀ ସହସ୍ର ସଦସ୍ୟ ବ୍ରହ୍ମସେବ୍ୟ ମହାନନ୍ଦ, ଚିତ୍ ଜଗତରେ ଜଣିଏ ଲକ୍ଷ୍ମୀ ନାହାନ୍ତି, ଶହ ଶହ ଲକ୍ଷ୍ମୀ ହଜାର ହଜାର ଲକ୍ଷ୍ମୀ ଭଗବାନଙ୍କର ସେବା କରୁଛନ୍ତି, କିଭଳି ନା ସମ୍ଭ୍ରମ ସେବ୍ୟ ମହାନନ୍ଦ, ସମ୍ଭ୍ରମରେ ଭୟରେ ବା ଏଇଭଳି ଭାବରେ ସମ୍ଭ୍ରମ ସମ୍ଭ୍ରମରେ ସେବା କରୁଛନ୍ତି ସେବ୍ୟମାନ, ଇଏ ହେଉଛି ଗୋବିନ୍ଦ। ବ୍ରହ୍ମା ଏଇଠି ବସି ଦେଖିଦେଲେ ଚିତ୍ ଜଗତକୁ, ଏବଂ ତାଙ୍କଠାରୁ ଶୁଣି ଚାରି କୁମାର ମଧ୍ୟ ତାଙ୍କର ଇଚ୍ଛା ହେଲା ଟିକେ ଦେଖିବା ଯାଇକରି କିଭଳି ସେ ଜଗତ ରହିଛି, ତେଣୁ ଯାଇ ପହଞ୍ଚିଗଲେ ଚିତ୍ ଜଗତରେ, ପହଞ୍ଚିଗଲେ ବୈକୁଣ୍ଠ ଲୋକରେ ପହଞ୍ଚିଗଲେ, ତାଙ୍କର ସିଦ୍ଧି ରହିଛି, ସେମାନେ ମଧ୍ୟ ଭଗବାନଙ୍କର ଅବତାର, ଜ୍ଞାନ ଶକ୍ତିର ଅବତାର ସେମାନେ, ସେମାନେ ସବୁବେଳେ ହରିଶରଣମ ଏସବୁ ସବୁବେଳେ ଏଇ ସଙ୍ଗୀତଟି ଗାନ କରିଦେଇ କୀର୍ତ୍ତନ କରନ୍ତି ହରିଶରଣମ ଚାରି କୁମାର। ତେଣୁ ସେ ଭଗବାନଙ୍କୁ ଦେଖିବା ପୂର୍ବରୁ ସେଇଟା ହରିଶରଣ କୀର୍ତ୍ତନ କରୁନଥିଲେ, ସେ ବ୍ରହ୍ମ ଚିନ୍ତନ କରୁଥିଲେ, ବ୍ରହ୍ମ ଧ୍ୟାନ କରୁଥିଲେ, କାରଣ ସେମାନେ ହେଉଛନ୍ତି ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର, ବ୍ରହ୍ମ ଭଗବାନଙ୍କ ରୂପକୁ ସେ ଜାଣିନଥିଲେ। ଭଗବାନ ଯେଉଁ ହେଉଛନ୍ତି ଜ୍ୟୋତି, ବ୍ରହ୍ମ ଜ୍ୟୋତି ବା ଆଲୋକ, ଏଇଭଳି ଭାବରେ ସେ ଧ୍ୟାନ କରୁଥିଲେ, ବ୍ରହ୍ମ ଚିନ୍ତନ କରୁଥିଲେ, ଯାହାକୁ ନେତିନେତି ମାର୍ଗ ବୋଲି କୁହାଯାଏ। ଭୌତିକ ଜଗତରେ ଯାହା ସବୁ ଅଛି ଇଏ ସବୁ ନ ଇତି, ଇଏ ସବୁ ଚିତ୍ ଜିନିଷ ନୁହଁ, ଇଏ ହେଉଛି ଭୌତିକ। ଏହିଭଳି ଭାବରେ ମାର୍ଗରେ ଅତିକ୍ରମ କରି ଯେତେବେଳେ ଜଣେ ଅନ୍ତିମରେ ପହଞ୍ଚିବ ସେତେବେଳେ ସେ ବ୍ରହ୍ମ ବିଷୟରେ ଧାରଣା କରିବେ। ତେଣୁ ଇଏ ଯେଉଁ ବ୍ରହ୍ମ ମାର୍ଗ ଯେଉଁ ରହିଛି, ବ୍ରହ୍ମ ଧାରଣା ବା ବ୍ରହ୍ମ ଧ୍ୟାନ ଜ୍ଞାନ ମାର୍ଗ, ଇଏ ହେଉଛି ବହୁତ କଠିନ ମାର୍ଗ। ଭଗବତ ଗୀତାର ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, କ୍ଲେଶୋଧିକତର ସ୍ତେଷାମ ଅବ୍ୟକ୍ତା ଶକ୍ତ ଚେତସାମ, ବହୁତ ଅଧିକ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ। କିନ୍ତୁ ଯାହା ହଉ ସେମାନେ ଯେହେତୁ ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ତେଣୁ ସେମାନେ ଏହି ଭଗବତ ଧାମ ଭଗବାନଙ୍କ ରୂପ କ'ଣ ଅଛି ସେପଟେ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରି ଯାଇଥିଲେ। ତେଣୁ ତାଙ୍କର ରହିଛି, ଯେହେତୁ ସେମାନେ ଭଗବାନଙ୍କର ଅବତାର, ଜ୍ଞାନ ଶକ୍ତିର ଅବତାର, ତେଣୁ ତାଙ୍କର ଯୋଗମାୟା ବି ରହିଛି, ସବୁ ତାଙ୍କର ସିଦ୍ଧି ରହିଛି, ଅଷ୍ଟାଙ୍ଗ ସିଦ୍ଧି ଯେଉଁ ରହିଛି ସିଦ୍ଧି ସେମାନେ ପ୍ରାପ୍ତ ହୋଇଛନ୍ତି। ତେଣୁ ସେ ପ୍ରଭୁ ବହୁତ ହାଲକା ହୋଇଗଲେ, ହାଲକା ସେ ଯଦିଓ ବହୁତ କୋଟି 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 ବର୍ଷ ତାଙ୍କର ବୟସ, କିନ୍ତୁ ସେ ସବୁବେଳେ 5 ବର୍ଷର ବାଳକ ଭଳି ରହିଛି, ଉଲଗ୍ନ ଅବସ୍ଥା ରହିଛନ୍ତି, 5 ବର୍ଷ ବାଳକ ବର୍ତ୍ତମାନ ମଧ୍ୟ ସେ ଅବସ୍ଥାରେ ରହିଛନ୍ତି। ତେଣୁ ସେ ଯାଇ ପହଞ୍ଚିଗଲେ, ବୈକୁଣ୍ଠ ଲୋକରେ ପହଞ୍ଚିଗଲେ। ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଖାଲି ଯେ ସେ ଯାଇଛନ୍ତି ତା ନୁହଁ, ଆହୁରି ବି ବହୁତ ଇତିହାସ ରହିଛି। ଯେମିତି ଆମର ଯାଇଛନ୍ତି ଦୁର୍ବାସମୁନି, ଭାଗବତ ନବସ୍କନ୍ଦରେ ବର୍ଣ୍ଣନା କରାଯିବ, ଦୁର୍ବାସମୁନି ଯାଇ ପହଞ୍ଚିଗଲେ ବୈକୁଣ୍ଠ ଲୋକରେ, ଆଉ କେଉଁଠି ରକ୍ଷା ପାଇପାରିଲେ ନାହିଁ ସୁଦର୍ଶନ ଚକ୍ର ପାଖରୁ, ତେଣୁ ବୈକୁଣ୍ଠ ଲୋକରେ ପହଞ୍ଚିଗଲେ। କିନ୍ତୁ ସେଠି ମଧ୍ୟ ଯାଇ ଭଗବାନ ଯେ ଏ ଚକ୍ରର ଯାହାଙ୍କର ଯେ ଚକ୍ରୀ ଯେ ହେଉଛନ୍ତି ବିଷ୍ଣୁ ନାରାୟଣ, ଯାହାଙ୍କର ଚକ୍ର ହେଉଛନ୍ତି ତାଙ୍କର ଅସ୍ତ୍ର ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଥାନ୍ତି, ସେ ମଧ୍ୟ ମନା କରିଦେଲେ, ମୁଁ ତୁମକୁ ରକ୍ଷା କରିପାରିବି ନାହିଁ, ଯାହା ତୁମେ ଯାହା ପାଖରେ ଅପରାଧ କରିଛ ସେଇଠୁ ଯାଇ କ୍ଷମା ମାଗ। ତେଣୁ ସେ ଆସିଲେ ଅମ୍ବରୀଶକୁ ଆସି କ୍ଷମା ପ୍ରାର୍ଥନା କରିଛନ୍ତି। ଗୋଟିଏ ବର୍ଷ ଲାଗିଗଲା ତାଙ୍କୁ ଯାଇ ପହଞ୍ଚିବା ପାଇଁ, ଯାଇକିରି ଆସିଲା ଭିତରେ ଗୋଟିଏ ବର୍ଷ ହୋଇଗଲା ବୈକୁଣ୍ଠ ଲୋକକୁ ଯାଇ ଆସିବା ଭିତରେ। ତେଣୁ ଏହିଭଳି ଭାବରେ ଯେଉଁମାନଙ୍କର ଯୋଗ ଶକ୍ତି ରହିଛି ସେମାନେ ଯାଇପାରିବେ, ବୈକୁଣ୍ଠ ଲୋକକୁ ଯାଇପାରିବେ। ତେଣୁ ଚାରି କୁମାର ଯେତେବେଳେ ଯାଉଛନ୍ତି, ସେ ବୈକୁଣ୍ଠ ଲୋକର ଯେଉଁ ଦର୍ଶନ କରୁଛନ୍ତି ସେଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ଏଇଟାକୁ ମୈତ୍ରୀ ମୁନି କହୁଛନ୍ତି, ବିଦ୍ରୋହଙ୍କୁ କହୁଛନ୍ତି, ଯେଉଁଭଳି ଭାବରେ ଦର୍ଶନ କରୁଛନ୍ତି ବୈକୁଣ୍ଠ ସାମ୍ରାଜ୍ୟ, ସେଇଭଳି ଭାବରେ ମୈତ୍ରୀ ମୁନି ବିଦ୍ରୋହଙ୍କୁ ମଧ୍ୟ ବର୍ଣ୍ଣନା କରୁଛନ୍ତି। ତେଣୁ ବର୍ତ୍ତମାନ ଯେଉଁ ଦେଖୁଛନ୍ତି, ତତ୍ ବିଶ୍ୱ ଗୁରୁ ଗୌରବାଧିକୃତଂ, ସେ ଯେଉଁ ବିଶ୍ୱ ରହିଛି ଚିତ୍ ଜଗତ ଯେଉଁ ରହିଛି, ବିଶ୍ୱଗୁରୁ ଭଗବାନ ହେଉଛନ୍ତି ବିଶ୍ୱଗୁରୁ, କାରଣ ସେ ହିଁ ପ୍ରକୃତ ଜ୍ଞାନ ପ୍ରଦାନ କରନ୍ତି। ଯେତେ ଆମର ଗୁରୁ ଅଛନ୍ତି, ସବୁ ଗୁରୁଙ୍କର ଗୁରୁ ଭିତରେ ଯଦି ଯାଇ ପହଞ୍ଚିବା, ଅନ୍ତିମରେ ଯେଉଁ ଜ୍ଞାନ ପାଖକୁ ପହଞ୍ଚିବା, ସେ ହେଉଛନ୍ତି ବାସୁଦେବଂ ଜଗତ ଗୁରୁ, ବାସୁଦେବଂ ବନ୍ଦେ ଜଗତ ଗୁରୁ, ବାସୁଦେବ ଯେଉଁ ରହିଛି କଂସ ଚାରଣର ମର୍ଦ୍ଦନ, ଇଏ ହେଉଛନ୍ତି ବାସୁଦେବ, ହେଉଛନ୍ତି ମୂଳ ଗୁରୁ ଜଗତ ଗୁରୁ। ତେଣୁ ବାସୁଦେବଙ୍କର ଗୁରୁ କିଏ? ବାସୁଦେବଙ୍କର କେହି ଗୁରୁ ନାହାନ୍ତି, ସିଏ ହେଉଛନ୍ତି ସମସ୍ତଙ୍କର ଗୁରୁ, ବିଶ୍ୱଗୁରୁ ସିଏ ହେଉଛନ୍ତି, ବିଶ୍ୱଗୁରୁ ବୋଲି କୁହାଯାଉଛି। ଭଗବାନ ହେଉଛନ୍ତି ସବୁକିଛି ଜ୍ଞାନ ତାଙ୍କର, ସବୁକିଛି ତାଙ୍କର ସବୁ ଶକ୍ତି ହେଉଛି କ'ଣ ନା, ତାଙ୍କର ସବୁ ଶକ୍ତି ହେଉଛି ସ୍ୱାଭାବିକ, ସ୍ୱାଭାବିକ ଭାବରେ ତାଙ୍କର ସବୁ ରହିଛି। ଆମର ଯେଉଁ ସବୁ ଜ୍ଞାନ ବା ଯାହା ସବୁ ବଳ ରହିଛି ଆମେ ଜଣଙ୍କୁ ପ୍ରାପ୍ତ ହେଉଛେ, ଆମର ସ୍ୱାଭାବିକ ଜ୍ଞାନ ବଳ ଶକ୍ତି ନୁହଁ, ଆମେ ଯେଉଁ ପ୍ରାପ୍ତ ହେଉଛେ ସେ ଭଗବାନଙ୍କର ପ୍ରାପ୍ତ ହେଉଛେ, କିନ୍ତୁ ଭଗବାନ ନିଜେ ସେସବୁ ପ୍ରାପ୍ତ ହୋଇଛନ୍ତି। ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚଳ କୁହାଯାଉଛି, ରାସ ଶକ୍ତି ବିଭିଧେବ ସୁଦେ, ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚଳ, ଭଗବାନଙ୍କ ଜ୍ଞାନ ହେଉଛି ସ୍ୱାଭାବିକ, ସେ କୌଣସି ବହି ପାଠ କରି ବା ଗୁରୁଙ୍କ ପାଖକୁ ଯାଇକି ପ୍ରାପ୍ତ ହୋଇଛନ୍ତି ତା ନୁହଁ, କିନ୍ତୁ ସେ ଯେଉଁ ଆସିକରି ଯେଉଁ ଲୀଳା କରିଥିଲେ, ଜଣେ ଗୁରୁଙ୍କ ପାଖକୁ ଯାଇଥିଲେ, ସେ କେବଳ ଶିକ୍ଷା ଦେବା ପାଇଁ, କ'ଣ ନା ଜଣେ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ସେଥିପାଇଁ ଭଗବାନ ମଧ୍ୟ ଗୁରୁ ଗ୍ରହଣ କଲେ। ନହେଲେ ଯେତେବେଳେ ଭଗବାନ ଗୁରୁ ଗ୍ରହଣ କରିନଥିଲେ, ଇନ୍ଦ୍ର ଭାବୁଥିଲେ ଏଇଟା ମୂର୍ଖଟା, ଏଇଟା ପାଠ ପଢ଼ୁନି, ବାଚାଳଂ ବାଳସିଂ ସ୍ତବ୍ଧମ ଅଜ୍ଞମ ପଣ୍ଡିତ ମାନିନ, ଅଜ୍ଞ ଆଜି ପାଠ ପଢ଼ିନି, ଇନ୍ଦ୍ର ପାଠ ପଢ଼ିଛନ୍ତି ଯାଇକିରି ବୃହସ୍ପତିଙ୍କ ପାଖରେ, ତେଣୁ ଭଗବାନ ଯେତେବେଳେ ବନ୍ଦ କରିଦେଲେ ତାଙ୍କର ଯଜ୍ଞ, ସେତେବେଳେ ସେ କହୁଛନ୍ତି ଭଗବାନଙ୍କୁ, ସେ କହୁଛନ୍ତି ଇଏ ହେଉଛି ବାଜାଳ, ଇଏ ହେଉଛି ବାଳିଶ, ଇଏ ହେଉଛି ସ୍ତବ୍ଧ, ବହୁତ ଗର୍ବୀ, ଇଏ ଛୋଟ ପିଲା, ଅଜ୍ଞ, ଏ ପାଠ ପଢ଼ିନି ବିଲକୁଲ, ପାଠ ଶ୍ରୀ ଅକ୍ଷର ଅଆ ଶିଖିନି, ଇଏ ବା ଅଜ୍ଞ ପଣ୍ଡିତ, କିନ୍ତୁ ନିଜକୁ ଭାବୁଛି ବହୁତ ବୁଦ୍ଧିମାନ ବୋଲି, ବହୁତ ପଣ୍ଡିତ ବୋଲି। ତେଣୁ କୃଷ୍ଣ ମର୍ତ୍ତେ ଉପାସିତ ଗୋପାମେ ଚକ୍ରୁଡ଼ ପ୍ରିୟମ ବୋଲି କହୁଛନ୍ତି ଇନ୍ଦ୍ର, ରାଗି ଯାଇକିରି କହୁଛନ୍ତି ଏ କଥା। ଏ କୃଷ୍ଣ ଛୋଟ ପିଲା, ଇଏ ବହୁତ ଗର୍ବୀ, ବହୁତ ମୂର୍ଖଟା, କିଛି ପାଠ ପଢ଼ିନି, କିନ୍ତୁ ଆ କଥାରେ ପଢ଼ି ନନ୍ଦ ଭଳି ମହାରାଜ ଭଳି, ନନ୍ଦ ମହାରାଜ ମଧ୍ୟ ସିଏ ଏତେ ବିଦ୍ୱାନ ବ୍ୟକ୍ତି ହୋଇକରି ମଧ୍ୟ ସିଏ ମଧ୍ୟ ତାଙ୍କ କଥାରେ ଘୋଳ ହୋଇଗଲେ, ମୋର ପୂଜାକୁ ବନ୍ଦ କରିଦେଇଛନ୍ତି, ତେଣୁ ମୁଁ ଆକୁ ପାଠ ପଢ଼େଇବି ବର୍ତ୍ତମାନ ବୋଲି ଭାବିକରି ଇନ୍ଦ୍ର ସବୁ ପଠେଇଲେ, ସମ୍ବର୍ଦ୍ଧକୁ ପଠେଇଲେ, ଯାଅ ସେଠି ସବୁ ଧ୍ୱଂସ କରିଦିଅ। କିନ୍ତୁ ତାପରେ ଯେତେବେଳେ ଦେଖିଲେ, ସାତ ଦିନ ଧରି ଚେଷ୍ଟା କଲା ପରେ କୌଣସି କିଛି ଏପଟ ସେପଟ କରିପାରିଲେ ନାହିଁ, ବ୍ରଜକୁ ନଷ୍ଟ କରିବା କଥା ଛାଡ଼, ବ୍ରଜର କିଛି ସାମାନ୍ୟ କ୍ଷତି ମଧ୍ୟ କରିପାରିଲେ ନାହିଁ, ତେଣୁ ତାପରେ ଆସି କ୍ଷମା ପ୍ରାର୍ଥନା କରିଛନ୍ତି, ପ୍ରଭୁ ମୋର ଭୁଲ ହୋଇଗଲା, ମୁଁ ଜାଣିପାରିଲି ନାହିଁ, କ୍ଷମା ପ୍ରାର୍ଥନା କରିଛନ୍ତି। ଭଗବାନ ପାଠ ନ ପଢ଼ିକି ମଧ୍ୟ ସେ ବିଦ୍ୱାନ ବ୍ୟକ୍ତି, ସେ ଜାଣିଛନ୍ତି କେମିତି ଗୋବର୍ଦ୍ଧନକୁ ଧାରଣ କରାଯିବ, ଛୋଟ ପିଲା ଯେମିତି ଛତୁକୁ ଧାରଣ କରେ ଟେକି ଦିଏ, ସେହିଭଳି ଭାବରେ ଭଗବାନ ଟେକିଦେଲେ ଗୋବର୍ଦ୍ଧନକୁ, ସାତ ବର୍ଷର ବାଳକ। ଭଗବାନ ଯେତେବେଳେ ଏଗାର ବର୍ଷ ହେଲେ ସେତେବେଳେ ଗଲେ ପାଠ ପଢ଼ିବା ପାଇଁ, କିନ୍ତୁ ଭଗବାନ ଯେତେବେଳେ ଜନ୍ମ ହେଲେ ମଥୁରାରେ, ସେତେବେଳେ ଭଗବାନ ତାଙ୍କର ପିତାଙ୍କୁ ପାଠ ପଢ଼ାଇଲେ, ତମେ ବହୁ ବର୍ଷ ତଳେ ଇଏ ସପ୍ତମ ମନୁଙ୍କ କଥା, ପ୍ରଥମ ମନୁ ଯେତେବେଳେ ଥିଲେ ସ୍ୱୟଂଭୂ ମନୁ, ସେ ସମୟରେ ତମେ ଥିଲ, ତମ ମାଙ୍କୁ କହୁଛନ୍ତି ତମେ ଥିଲ କୃଷ୍ଣୀ, ପିତା ଥିଲେ ସୁତପା, ତମେ ବାର ହଜାର ବର୍ଷ ଧରି ତପସ୍ୟା କରିଥିଲ, ମୋତେ ପାଇବା ପାଇଁ ଚାହୁଁଥିଲ ମୋ ଭଳି ଗୋଟେ ପୁତ୍ର, ତେଣୁ ମୁଁ ତମକୁ ଏହି ରୂପରେ ପାଖରେ ଆବିର୍ଭାବ ହୋଇଥିଲି, ତେଣୁ ବର୍ତ୍ତମାନ ମୁଁ ଏହି ରୂପରେ ତମକୁ ଆବିର୍ଭାବ ବି ଦେଖାଉଛି, ତମକୁ ସେ କଥା ମନେ ପକାଇ ଦେଉଛି, ଲକ୍ଷ ଲକ୍ଷ ବର୍ଷ ତଳର କଥା ମନେ ପକାଇ ଦେଲେ। ଏହିଭଳି ଭାବରେ ଭଗବାନଙ୍କର ଜ୍ଞାନ, ଭଗବାନ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣଙ୍କ ପାଖକୁ ଯାଉନାହାନ୍ତି, ଆମର ତଥାକଥିତ ଭଗବାନ ଯେଉଁମାନେ ଆଜିକାଲି ଅଛନ୍ତି ସେମାନେ ଭଗବାନ କେମିତି ହେଇଗଲେ ନା, ଜଣେ ଗୁରୁଙ୍କ ଠାରୁ ପ୍ରାପ୍ତ ହୋଇକରି, ଜ୍ଞାନ ପ୍ରାପ୍ତ ହୋଇକରି ବା ଶକ୍ତି ପ୍ରାପ୍ତ ହୋଇକରି ସେ ବର୍ତ୍ତମାନ ଭଗବାନ ହୋଇଗଲେ, କିନ୍ତୁ ଇଏ ହେଉଛନ୍ତି ଡୁପ୍ଲିକେଟ୍ ଭଗବାନ, ଅରିଜିନାଲ ଭଗବାନ ଯେ ସେ କାହା ପାଖକୁ ପ୍ରାପ୍ତ ହୁଅନ୍ତିନି। ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ, ତାଙ୍କର ସବୁ ସ୍ୱାଭାବିକ ଭାବରେ ରହିଛି, ତେଣୁ ସେ ବିଶ୍ୱଗୁରୁ ସନକାଦି ଋଷିମାନେ ଚାରି କୁମାର ସେମାନେ ଜାଣିପାରୁଛନ୍ତି, ଯାହା ବିଶ୍ୱଗୁରୁ ଅଧିକୃତ ଭୁବନେଇକ ବନ୍ଧ୍ୟ, ତେଣୁ ତାଙ୍କର ଏଇ ଯେଉଁ ଚିତ୍ ଜଗତ ରହିଛି ତାଙ୍କ ନିଜର ସେଟାକୁ ନିଜେ ସେଟାକୁ ପରିଚାଳନା କରୁଛନ୍ତି ଭଗବାନ ନିଜେ, ତାଙ୍କର ଯୋଗମାୟା ଶକ୍ତି ବଳରେ ପରିଚାଳନା ହେଉଛି। ଭୌତିକ ଜଗତ ଯେଉଁ ପରିଚାଳନା ହେଉଛି କିଭଳି, ତାଙ୍କର ବହିରଙ୍ଗା ଶକ୍ତି ବଳରେ, ସେ ତାଙ୍କର ଅନ୍ତରଙ୍ଗା ଶକ୍ତି ବଳରେ ପରିଚାଳନା ହେଉଛି, ଏଇଟା ବହିରଙ୍ଗା ଶକ୍ତି ବଳରେ ପରିଚାଳନା ହେଉଛି, ଯାହାକୁ ବ୍ରହ୍ମା କହିଲେ ସୃଷ୍ଟି ସ୍ଥିତି ପ୍ରଳୟ ସାଧନ ଶକ୍ତି ରେଖା ଛାଇବଜସ୍ ଭୁବନାନି ବିଭର୍ତ୍ତି ଦୁର୍ଗା ଇଚ୍ଛାନୁରୂପ ବିଜସ୍ ଯଥେଷ୍ଟ ଦେଶା ଗୋବିନ୍ଦ ମାଧି ପୁରୁଷନ୍ତଜାମି। ଏ ଭୌତିକ ଜଗତ ଭଗବାନଙ୍କର ବହିରଙ୍ଗା ଶକ୍ତି ଦ୍ୱାରା ପରିଚାଳିତ ହେଉଛି, ସତ୍ୟ ରଜ ତମ ତିନୋଟି ଗୁଣ ସୃଷ୍ଟି କରିଦେଲେ ଭଗବାନ, ଏଇ ତିନୋଟି ଗୁଣରେ ସମସ୍ତଙ୍କୁ ବାନ୍ଧି ଦେଇଛନ୍ତି, ସମସ୍ତେ ଭାବୁଛନ୍ତି ଆମେ ଫ୍ରି ଅଛୁ, ଏଇ ଅହଙ୍କାର ଗୁଣାତ୍ମା କର୍ତ୍ତା ଏମିତି ମାନ୍ୟତେ ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବସ୍ୱ। ଭଗବାନଙ୍କ ଯେଉଁ ବହିରଙ୍ଗା ଶକ୍ତି ରହିଛି, ସତ୍ୟ ରଜ ତମ ତ୍ରିଗୁଣ ରହିଛି, ଏ ତ୍ରିଗୁଣରେ ସମସ୍ତେ ବନ୍ଧା ହୋଇକି ରହିଛନ୍ତି, କିନ୍ତୁ ଯେଉଁମାନେ ମୂର୍ଖ ବ୍ୟକ୍ତି, ଅହଙ୍କାରୀ ବ୍ୟକ୍ତି, ବିମୁଢ଼ାତ୍ମା, ସେମାନେ ଭାବନ୍ତି ମୁଁ ନିଜେ ସବୁ କରୁଛି ପ୍ରକୃତି, କିନ୍ତୁ ପ୍ରକୃତିରେ ପ୍ରକୃତି ଦ୍ୱାରା ଭଗବାନଙ୍କର ଯେଉଁ ବହିରଙ୍ଗା ପ୍ରକୃତି ଦ୍ୱାରା ଏସବୁ କାର୍ଯ୍ୟ ହେଉଛି ଏଠି ଭୌତିକ ଜଗତରେ, ସେହିଭଳି ଭାବରେ ଚିତ୍ ଜଗତରେ କିଭଳି କାର୍ଯ୍ୟ ହେଉଛି ସନକାଦି ଋଷିମାନେ ଜାଣୁଛନ୍ତି, ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି ବଳରେ କାର୍ଯ୍ୟ ହେଉଛି, ତେଣୁ ସେ କହୁଛନ୍ତି ଭୁବନେଇକ ବନ୍ଧ୍ୟ ଏ ଯେଉଁ ବିଶ୍ୱଗୁରୁ ତାଙ୍କ ଦ୍ୱାରା ଅଧିକୃତ, ଏ ସବୁକିଛି ତାଙ୍କ ଦ୍ୱାରା ଅଧିକୃତ, ଏବଂ ସେ ହେଉଛନ୍ତି ଭୁବନେଇକ ବନ୍ଧ୍ୟ, ସମସ୍ତଙ୍କର ସେ ହେଉଛନ୍ତି ବନ୍ଧ୍ୟ, ବନ୍ଦେ ଗୁରୁ ବନ୍ଦେ ବନ୍ଦେ ଆମେ ଯେଉଁ କହୁଛେ ସମସ୍ତଙ୍କୁ ବନ୍ଦନା, ସେ ହେଉଛନ୍ତି ସମସ୍ତଙ୍କର ବନ୍ଧ୍ୟ, ଆମେ ଯେଉଁ ପ୍ରଥମେ ବନ୍ଦେ ଆମେ କରୁଛେ ବନ୍ଦନା କରୁଛେ, କିଭଳି ବନ୍ଦନା କରୁଛେ, ଓଂ ଜ୍ଞାନମିରାନ୍ଦସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁରୋନ୍ମିଳିତଂ ଜେନା ତସ୍ମୈ ଶ୍ରୀ ଗୁରୁବେ ନମଃ। मंदेहम श्री गुरु श्री सुता पदकमलम श्री गुरुन विष्णुवास श्री रूपम सकल जातम सगुण रघुनाथम तं तं सजीवम साद्वैतम सावधूतम परिजन सहितम कृष्ण चैतन्य देवम वंदे तेणु आम भगवान केमी वंदना करवा सीधा सड़क वंदना करना गुरु मध्यम वंदना करवा श्री गुरु श्रीयुत पदकमल प्रथम गुरु पदकमल को वंदना करवा अंदेहम श्री गुरु श्रीयुत पदकमल श्री गुरु वैष्णवास समस्त वैष्णव गुरु से आमर वंद्य श्री रूपम साग्र जातम रूप रूप गोस्वामी ताकर अग्रज होती सनातन गोस्वामी यही सनातन गोस्वामी होती चारि कुमार आम वंदना करे सी वंदना कर भगवान को आम वंदना करे मध्यम भगवान वंदना करवा श्री रूपम साग्र जातम सगण रघुनाथ नितंत सजीवम आज रघुनाथ रघुनाथ गोस्वामी जीव गोस्वामी इन सहित आम वंदना करुचु सजीवम तापर कौट जावा ना साद्वैतम सावधूतम अद्वैताचार्य को वंदना करवा अवधूत साद्वैतम सावधूतम परिजन सहित जो रही पंचतत्वात्मक रही सहित भगवान वंदना करवा साद्वैतम सावधूतम परिजन सहित कृष्ण चैतन्य देवम भगवान कृष्ण चैतन्य को वंदना करवा कृष्ण चैतन्य देवम श्री रूपम सक्रजात सगण रघुनाथ साद्वैतम सावधूतम परिजन सहित कृष्ण चैतन्य देव वंदे श्री राधा कृष्ण पाद सगण ललिता श्री ललिता विशाखा नितांश भगवान को राधा कृष्ण श्री वंदे जगत गुरु जगत गुरु केमी वंदना करवा ना ये भाव वंदना करवा वंदेहम श्री गुरु श्री ऋत पद कमलम श्री गुरु वैष्णवास श्री रूपम साग्र जातम सगण रघुनाथम तं तं सजीवम साद्वैतम सावधूतम परिजन सहित कृष्ण चैतन्य देवम वंदे राधा कृष्ण सगण ललिता श्री विशाखानुदास शिव सिंह समस्त वंद्य कि डायरेक्ट सीधा सड़क आम भगवान को वंदना करना गुरु के मध्यम वंदना करवा श्लोकटी रही भुवनेक वंद्यम दिव्यम विचित्र विबुधाग्र विमान सोची दिव्य लोक से भगवान भगवती चतुर्थ अध्याय कहले अर्जुन मोर जन्म कर्म सब दिव्य यटा को जो तत्व जानवे से जीवन में सिद्धिलाभ कर जगत को जीवे तप्त देह पुनर्जन्म नई महामेदी से अर्जुन भगवान सब दिव्य एक जाने जन सर्वत्याग कर दिव्य धाम को जीव दिव्य धाम विषय धारणा नए सी केम दिव्य धाम रचित जगत न रही सी जड़ जगत रदिव्य जगत यहाँ जड़ जगत रहा कारण दिव्य विषय दिव्य वस्तु विषय धारणा ना भगवान सब हूँ दिव्य ए विषय आम ज्ञान प्राप्त होना तेणु आम यही भौतिक जगत आनंद खोज बुलूचे कि दिव्य जगत विषय ध्यान ज्ञान हम से आम से दिव्य जगत को जीवा से इच्छा करवा बर्तमान ये भौतिक जगत रहा इच्छा करते भगवान व्यवस्था करेणु से हूँ दिव्य विचित्र बहुत सुंदर रही आमर ये बिटे रही जो या लन या पूर्वर एत सुंदर देखा जाऊनता कि लन या सुंदर देखाला आगे बहुत कष्ट करा पड़े किंतु चीज जगत जो रही सब विचित्र बेस सब अपराकृत जो सौंदर्य रही कि चेष्टा कर दरकार ना भगवान इच्छा सब से सुंदर भाव सज्जित विचित्र हाँ दिव्यम विचित्र विबुधाग्र विमान सूची बहुत विमान रही से किभली विमान ना तार इलेक्ट्रिक बिजुली शक्ति ये सब पेट्रोल बा डीजल ये सब किसी आवश्यकता ना मन मन से विमान चल स्वयं चालित तार किभली विमान चालित हो तार इंजन किभली ନା ମନ ଦ୍ୱାରା ଚାଳିତ, ଯାହା ଆମେ ଚାହିଁବା ସେ ଅନୁସାରେ ନେବ। ଆମର ଶରୀର ମଧ୍ୟ ସେଇଭଳି ଭାବରେ ଗୋଟେ ବିମାନ, ବା ହଁ ଏଇଟାକୁ ମଧ୍ୟ ବିମାନ କୁହାଯାଉଛି, ଭଗବତଗୀତାରେ କୁହାଯାଇଛି ନା, ଯେଉଁ ନବା ଆଣିବା କରୁଛି ବିଭିନ୍ନ ଜଗତକୁ ଯାଉଛି ଆମେ। ମନ ଷଷ୍ଠା ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନ କରସତି, ଏ ଭୌତିକ ଜଗତକୁ, ଏ ଆମ ଶରୀରକୁ ଗୋଟେକୁ ବିମାନ ବର୍ଷ ସହିତ ତୁଳନା କରାଯାଇଛି। ଅଷ୍ଟାଦଶ ଅଧ୍ୟାୟରେ ଅଛି ଦିନ କ'ଣ, ଈଶ୍ୱର ଦେଶେ ସର୍ବ ଭାମେନ ସର୍ବଭୂତାନୀ ଯନ୍ତ୍ରରୂଢ଼ାନୀ ମାୟା, ଭ୍ରମଣ ଭ୍ରମଣ କରାଉଛନ୍ତି ଆମର ଇଏ ଗୋଟେ ଭଳି ବିମାନ ଭଳି ଶରୀର। ଈଶ୍ୱର ସର୍ବଭୂତାନୀ ହୃଦୟ ଅର୍ଜୁନ ତିଷ୍ଠତି, ଭଗବାନ ଏ ହୃଦୟରେ ରହିଛନ୍ତି, ତେଣୁ ଏ ଶରୀରକୁ, ଏ ଶରୀରକୁ ବିମାନକୁ ଭଗବାନ ଭ୍ରମଣ କରାଉଛନ୍ତି, କେତେବେଳେ ଉପରକୁ ନେଉଛନ୍ତି, କେତେବେଳେ ତଳକୁ ଆଣୁଛନ୍ତି। ବ୍ରାହ୍ମଣ ସର୍ବଭୂତାନି ଯନ୍ତ୍ର ରୂଢ଼ାନି ମାୟା, ଏ ମାୟାର ଯନ୍ତ୍ର, ଇଏ ହେଉଛି ବୈରଙ୍ଗ ମାୟାର ଯନ୍ତ୍ର। ଏ ଶରୀର ଏଭଳି ଭାବରେ ସୃଷ୍ଟି ହେଇଛି, ଏ ଶରୀର ତ୍ୟାଗ କଲେ ଆଉ ଗୋଟେ ଶରୀର ଅବସର ପ୍ରାପ୍ତ ହେବା, ଆଉ ଗୋଟେ ଉନ୍ନତ ଲୋକକୁ ଯିବା, ତେଣୁ ଏଇଭଳି ଭାବରେ ବିଭିନ୍ନ ଶରୀର ଆମେ ପ୍ରାପ୍ତ ହେଉଛେ, କେତେବେଳେ ଉର୍ଦ୍ଧ୍ୱକୁ ଯାଉଛେ, କେତେବେଳେ ନିଚକୁ ଯାଉଛେ, ଭ୍ରମଣ କରୁଛେ। ତେଣୁ ସେଠି ଯେଉଁ ରହିଛି ଚିତ୍ ଜଗତରେ, ସେ ଯେଉଁ ବିମାନ, ସେ ବିମାନରେ ମଧ୍ୟ କୌଣସି ଇନ୍ଧନର ଆବଶ୍ୟକତା ନାହିଁ, ମନରେ ଚାଳିତ। ଆମ ଶରୀର ମଧ୍ୟ ମନରେ ଚାଳିତ ହେଉଛି, କିଭଳି ମନ ଚାଳିତ ହେଉଛି, ଆମେ ଚାହୁଁଛେ ଖାଦ୍ୟ ଖାଉଛେ, ଯେଉଁ ଖାଦ୍ୟ ଯାଉଛି ସବୁ ଅଟୋମେଟିକ୍ ସେ ମନ ଦ୍ୱାରା ପରିଚାଳିତ ହେଉଛି। ଆମେ ଚାହୁଁଛେ ନିଶ୍ୱାସ ନେବା ପାଇଁ, ନିଶ୍ୱାସ ନେବା ପାଇଁ କ'ଣ ଆମର କିଛି ଇଏ ରହୁଛି କି, କେଉଁଟା ପରିଚାଳିତ କ'ଣ କିଛି ମେସିନ୍ ଅଛି ସେଇଟା ଅନ୍ କଲେ ଯାଇକି ନିଶ୍ୱାସ ନେବା ନା? ଆମେ ଚାହୁଁଛେ ନେବା ପାଇଁ ମନ ଦ୍ୱାରା ଆମେ ଚାହୁଁଛେ, ସେଇଟା ନିଶ୍ୱାସ ନେଉଛେ, ପୁଣି ଇଏ କରୁଛେ, ବାହାର କରୁଛେ, ସବୁ ଆମ ଶରୀର ମଧ୍ୟ ଏଇଭଳି ଭାବେ ମନ ଦ୍ୱାରା ଚାଳିତ ହେଉଛି, ପରିଚାଳିତ ହେଉଛି। ସେଇଭଳି ଭାବରେ ସେ ଯେଉଁ ବିମାନ ରହିଛି, ବିମାନ ମଧ୍ୟ ସେଇଭଳି ଭାବରେ ମନ ଦ୍ୱାରା ପରିଚାଳିତ, ଯେଉଁଠି ଚାହିଁବା ଭକ୍ତମାନେ ସେ ସବୁ ପରିଚାଳନା କରୁଛନ୍ତି। ବେଶୀ କିଛି ଦରକାର ନାହିଁ, ମେସିନ୍ ଦରକାର ନାହିଁ, ମେକାନିକ୍ ନଲେଜ୍ ଦରକାର ନାହିଁ ବିମାନ ଚାଳନା କରିବା ପାଇଁ। ଜଣେ ବସିଗଲେ ଯାହା ଚାହିଁବେ, ଉପରକୁ ଚାଲ, ତଳକୁ ଚାଲ, ବାହାରକୁ ଆଗକୁ ଯାଅ, ପଛକୁ ଯାଅ, ଏତେ ସ୍ପିଡ୍ ବଢ଼ାଅ, ଏମିତି ଭାବରେ ସବୁ ଚାଲିବ ସେଇଟା ବିମାନ। ଏଇଭଳି ଭାବରେ ବିମାନ ରହିଛି, ବିମାନ ସୋଚି ତା'ର ନିଜର ଯେଉଁ ଆଲୋକ ରହିଛି, ତା ନିଜର ଆଲୋକ ରହିଛି। ଏଇଭଳି ଭାବରେ ବିମାନ ସୃଷ୍ଟି କରିଥିଲେ କର୍ଦ୍ଦମୁନି, ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଆମେ ଯାଇଥିଲୁ ପାଶ୍ଚାତ୍ୟ ଜଗତକୁ, ତିନି ମହଲା ବିମାନ ଥିଲା, ଇଏ କିନ୍ତୁ ବିମାନ କରିଥିଲେ ସାତ ମହଲା, ବିରାଟ ଗୋଟେ କ'ଣ ଗୋଟେ ସହର ଭଳିଆ ବିମାନ ସୃଷ୍ଟି କରିଥିଲେ, କର୍ଦ୍ଦମୁନି ସୃଷ୍ଟି କରିଛନ୍ତି, ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଦେବୌତୀ ବହୁତ ରାଜା, ରାଜାଙ୍କର କନ୍ୟା ଥିଲେ, ସ୍ୱୟଂଭୂମାନଙ୍କର କନ୍ୟା, ରାଜାଙ୍କର କନ୍ୟା, କିନ୍ତୁ ଯେତେବେଳେ ଆସି ସେ କର୍ଦ୍ଦମୁନିଙ୍କର ସେବା କଲେ, ବିବାହ କଲେ, ତାଙ୍କୁ ସେବା କରି ଚାଲିଲେ, କୌଣସି ଡିମାଣ୍ଡ କଲେନି, କିଛି ଦରକାର ଏଇଟା ଦରକାର ସେଇଟା ଦରକାର କିଛି ନାହିଁ, ତାଙ୍କର ସିଏ ତପସ୍ୟାରେ ରତ ରହିଛନ୍ତି, ସିଏ ଭୁଲି ଯାଇଛନ୍ତି ତାଙ୍କର ଜଣେ ସ୍ତ୍ରୀ ଅଛନ୍ତି ବୋଲି, ଯାହା ଦରକାର ହେଉଛି ସେ ଦେଉଛନ୍ତି, ଅବଶ୍ୟ ସାହାଯ୍ୟ କରୁଛନ୍ତି, କିନ୍ତୁ ତାଙ୍କର କିଛି ଆବଶ୍ୟକତା ଅଛି, ସେସବୁ ଭୁଲି ଯାଇଛନ୍ତି, କର୍ଦ୍ଦମୁନି ଭୁଲି ଯାଇଛନ୍ତି। କିନ୍ତୁ ବହୁତ ବର୍ଷ କାଳ ଏମିତି ବିତିଗଲା ପରେ କର୍ଦ୍ଦମୁନି ଚିନ୍ତା କଲେ, ଦେଖିଲେ ତାଙ୍କର ପତ୍ନୀଙ୍କୁ ଦେଖିଲେ, ଏତେ ସୁନ୍ଦରୀ ଥିଲେ ତାଙ୍କର ପତ୍ନୀ। ଯେତେବେଳେ ସ୍ୱୟଂଭୂମୁନି କହିଲେ ଆସିକରି, ସ୍ୱୟଂଭୂ ମନୁ, ଯେ ମୁଁ ମୋର ପୁତ୍ରୀକୁ ତୁମକୁ ବିବାହ କରିବା ଦେବା ପାଇଁ ଚାହୁଁଛି, ତେଣୁ ସେତେବେଳେ କର୍ଦ୍ଦମୁନି କହିଥିଲେ, ତାଙ୍କର ପୁତ୍ରୀ ଦେବୌତୀଙ୍କର ସୌନ୍ଦର୍ଯ୍ୟ ଏଭଳି ଥିଲା, ଯେତେବେଳେ ସେ ତାଙ୍କର ପିତାଙ୍କର ଛାତ ଉପରେ ଖେଳୁଥିଲେ, ବଲ୍ ଖେଳୁଥିଲେ, ସେହି ସମୟରେ ଜଣେ ଗନ୍ଧର୍ବ ବିମାନରେ ଯାଉଥିଲେ, ସେ ବିମାନ ଝରକା ପଟେ ତାଙ୍କର ରୂପ ଦେଖିକି, ସୌନ୍ଦର୍ଯ୍ୟ ଦେଖିକି ବିମାନରୁ ଗଡ଼ି ପଡ଼ିଲେ ଗନ୍ଧର୍ବ, ଏଭଳି ତାଙ୍କର ସୌନ୍ଦର୍ଯ୍ୟ, ଏଇଥିରୁ ଆମେ ଅନୁମାନ କରିପାରିବା। ତେଣୁ କର୍ଦ୍ଦମୁନି କହିଲେ, ଏଭଳି ଆପଣଙ୍କର କନ୍ୟାଙ୍କର ସୌନ୍ଦର୍ଯ୍ୟ ରହିଛି, ତେଣୁ ମୁଁ କାହିଁକି ବିବାହ କରିବି ନାହିଁ। ତେଣୁ ସେଇ ଏତେ ସୁନ୍ଦରୀ ଥିଲେ, କିନ୍ତୁ ଆଜି ଯେତେବେଳେ ଦେଖୁଛନ୍ତି, ବହୁତ ବର୍ଷ କାଳ ସେବା କରି ତାଙ୍କର ଶରୀର ସବୁ ବହୁତ ପତଳା ହୋଇଯାଇଛି, ବହୁତ ଅସୁନ୍ଦରୀ ହୋଇଯାଇଛନ୍ତି ସେ। ଶରୀର ସବୁ କେଶ ସବୁ ରହିଛି, କେଶ ଜଟା ହୋଇଯାଇଛି, ଶରୀର କ୍ଷୀଣ ହୋଇଯାଇଛି, ବସ୍ତ୍ର କିଛି ନାହିଁ, ମାନେ ବହୁତ ମଳିନ ବସ୍ତ୍ର ଧାରଣ କରିଛନ୍ତି। ଏଇଭଳି ଭାବରେ ସେ ଧାରଣ ରାଜପୁତ୍ରୀ ହୋଇକି ଏଇଭଳି ଭାବରେ ଦଶା ଦେଖିଲେ କର୍ଦ୍ଦମୁନିଙ୍କର ଦୟା ଆସିଗଲା। କହିଲା, ପ୍ରିୟେ, ତୁମେ ମୋର ସେବାରେ ଏତେ ବର୍ଷ ରହିଲ, ମୁଁ ତୁମକୁ କିଛି ସେବା ତୁମର କିଛି ପ୍ରତିବଦଳ କିଛି ଦେଇପାରିଲି ନାହିଁ, କିନ୍ତୁ ବର୍ତ୍ତମାନ ତୁମେ ମୁଁ ତୁମକୁ ଏଇ ମୋର ଯେଉଁ ଯୋଗବଳ ତୁମକୁ ଦେଖିବି, ପ୍ରଦାନ କରିବି, ତୁମକୁ ଯୋଗବଳ ତୁମେ ସବୁ ପ୍ରାପ୍ତ ହୋଇଯିବ। ତେଣୁ ସିଏ ତାଙ୍କର ପତ୍ନୀ କହୁଛନ୍ତି, ସ୍ୱାମୀ ମୋର ବର୍ତ୍ତମାନ ଗୋଟେ ପୁତ୍ର ଦରକାର, ପୁତ୍ର ସନ୍ତାନ ଦରକାର, ମୋର ଏ ଯୋଗ ଐଶ୍ୱର୍ଯ୍ୟ କିଛି ଦରକାର ନା, ତୁମେ ଯାଇକି ଏକ ସ୍ନାନ କର, ଯେଉଁ ବିନ୍ଦୁ ରହିଛି ବିନ୍ଦୁ ସରୋବର, ଯେଉଁଠି ଭଗବାନ ଏତେ ପ୍ରୀତ ହୋଇଯାଇଥିଲେ କର୍ଦ୍ଦମୁନିଙ୍କର ଯେଉଁ 10,000 ବର୍ଷ ତପସ୍ୟାରେ, ତାଙ୍କର ଚକ୍ଷୁରୁ ଲୋତକ ନିର୍ଗତ ହୋଇପଡ଼ିଥିଲା, ତେଣୁ ତାର ସେ ସାଗର ନାମ ହୋଇଗଲା ବିନ୍ଦୁ ସାଗର, ଭଗବାନଙ୍କର ଲୋତକ ଆସିଗଲା, ଯେଉଁ କର୍ଦ୍ଦମୁନିଙ୍କ ତପସ୍ୟାରେ ଏତେ ପ୍ରୀତ ହୋଇଗଲେ। କର୍ଦ୍ଦମୁନି ପ୍ରାର୍ଥନା ନକଲେ ମଧ୍ୟ ସେ କହିଲେ, ମୁଁ ତୁମର ପୁତ୍ର ହେଇକିରି ଆସିବି। ତେଣୁ ଦେବହୁତ ଯେତେବେଳେ ସେଇ ବିନ୍ଦୁ ସରୋବରରେ ସ୍ନାନ କରୁଛନ୍ତି, ସେତେବେଳେ ଦେଖିଲେ ସେ ବିମାନଟି ତା ଭିତରେ ରହିଛି, ସାତ ତାଲା ବିମାନ ବିରାଟ ରହିଛି, ଏବଂ ସିଡ଼ିରେ ଚଢ଼ିଯିବା ଦରକାର ନା, ଯେଉଁଠି ଚାହିଁବେ ସେତେବେଳେ ଯାଇ ପହଞ୍ଚିବେ। ସବୁ ମନରେ ସବୁ ସବୁ ଚାଲିଛି, ହଜାର ହଜାର କନ୍ୟା ସବୁ ରହିଛନ୍ତି ସେଠି, ତାଙ୍କୁ ସେବା କରୁଛନ୍ତି, ତାଙ୍କ ରୂପକୁ ସେଇଭଳି ଭାବରେ ପୁଣି ଯେଉଁଭଳି ଭାବରେ ପୂର୍ବ ରୂପ ଥିଲା ସେଇଭଳି ଭାବରେ କରିଦେଲେ, ସ୍ନାନ ଇତ୍ୟାଦି କରି ସବୁ ତାଙ୍କର ସୁକରି ସେଇଭଳି ଭାବରେ ତାଙ୍କର ସେଇ ରୂପକୁ ଘିନି ଆସିଲେ। ତେଣୁ ସେ ବିମାନରେ ସବୁ ବୁଲୁଛନ୍ତି, ବିଭିନ୍ନ ସ୍ଥାନ ସବୁ ବୁଲୁଛନ୍ତି, ବିଭିନ୍ନ ସବୁ ସୁନ୍ଦର ସୁନ୍ଦର ଉଦ୍ୟାନ ସବୁ ରହିଛି, ଯେମିତି ଆମର ସ୍ୱର୍ଗପୁରରେ ରହିଛି ନନ୍ଦନକାନନ, ସେଇଭଳି ଭାବରେ ସୁନ୍ଦର ସୁନ୍ଦର ଉଦ୍ୟାନ ସବୁ ରହିଛି, ଏ ଭୌତିକ ଜଗତରେ ବୁଲୁଛନ୍ତି, ସେ ଭ୍ରମଣ କରିଛନ୍ତି, ଏତେ ସବୁ ରହିଛି, ଏଭଳି ବିମାନ ରହିଛି। ତେଣୁ ସେଇଭଳି ଭାବରେ ଚିତ୍ ଜଗତର ସେଇ ବିମାନ ରହିଛି, ଭକ୍ତମାନେ ସେଇଟାକୁ ଚାଳନା କରୁଛନ୍ତି, ସୋଚି ତାଙ୍କର ଯେଉଁ ଜ୍ୟୋତି ରହିଛି ସେ ବିମାନରେ ନିଜର ଆଲୋକ ରହିଛି, ଏବଂ ଆପୁ ପରାଂ ମୁଦମ୍ ଅପୂର୍ବମ୍ ଉପେତ୍ୟ ଯୋଗ ମାୟା ବଳେନ ମୁନେୟସ୍ତତ୍ ଅଥୋ ବିକୁଣ୍ଠମ୍। ତେଣୁ ଏଇ ମୁନିମାନେ ଚାରି କୁମାର ଯାଇଛନ୍ତି, ଯୋଗ ବଳରେ ଯାଇ ସେଠି ପହଞ୍ଚିଛନ୍ତି, ଯୋଗ ସିଦ୍ଧିରେ ସବୁ ପ୍ରାପ୍ତ ହୋଇଛନ୍ତି, ସେ ଯାଇ ପହଞ୍ଚିଛନ୍ତି। ତେଣୁ ଏଇ ରୂପ ଦେଖି ବହୁତ ଆନନ୍ଦିତ, ଏଇସବୁ ସୌନ୍ଦର୍ଯ୍ୟ ଦେଇ ଅପ୍ରାକୃତ ସୌନ୍ଦର୍ଯ୍ୟ ସବୁ ଆନନ୍ଦିତ ହୋଇଯାଉଛନ୍ତି, ମୁଦମ୍ ବହୁତ ଆନନ୍ଦିତ ହୋଇଯାଉଛନ୍ତି, କାରଣ ଏଇଭଳି ସୌନ୍ଦର୍ଯ୍ୟ ସେ ଦେଖିନଥିଲେ। ଯଦିଓ ଉନ୍ନତ ଜଗତରେ ସୌନ୍ଦର୍ଯ୍ୟ ରହିଛି, ବହୁତ ସୁନ୍ଦର ସୌନ୍ଦର୍ଯ୍ୟ ଶୋଭା ସବୁ ରହିଛି, ଯେତେ ଆମେ ବର୍ଣ୍ଣନା କରାଯାଇଛି, ଜୟ ଶ୍ରୀ ରାଧା ମଦନ ମୋହନ ଯୋଗୀ, ଯେତେ ଉନ୍ନତ ଲୋକକୁ ଯିବା ସେତେ ଐଶ୍ୱର୍ଯ୍ୟ ଅଧିକ ଅଧିକ ରହିଛି, 100 ଗୁଣ ଲେଖା ଅଧିକ ବଢ଼ି ଗୁଡ଼ିକା ଯିବ। ତେଣୁ ବ୍ରହ୍ମ ଲୋକର ଐଶ୍ୱର୍ଯ୍ୟ ବିଷୟରେ ଭଗବାନ ଅର୍ଜୁନଙ୍କୁ ଗୋଟେ ସାମାନ୍ୟ ଝଲକ ଦେଇଛନ୍ତି ଭଗବତ ଅଷ୍ଟମ ଅଧ୍ୟାୟରେ। ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ଆମେ ଏଇଥିରୁ ବୁଝିବା ଯେ ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି ଆମ ପୃଥିବୀପୃଷ୍ଠ ହିସାବରେ 1000 ଦିବ୍ୟ ଯୁଗ, ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ବ୍ରହ୍ମଣ ବିଧୁ, ସେଇଥିରୁ ଆମେ ଜାଣିପାରିବା ବ୍ରହ୍ମାଙ୍କର ଲୋକରେ କେତେ ଐଶ୍ୱର୍ଯ୍ୟ ରହିଛି, ସୁବର୍ଣ୍ଣରେ ସବୁ ନିର୍ମିତ ସବୁ ତାଙ୍କର ବ୍ରହ୍ମଲୋକ, କିନ୍ତୁ ତାଠାରୁ ଆହୁରି ଅଧିକ ସୁନ୍ଦର ରହିଛି ପ୍ରାକୃତ ଜଗତ, ଚିତ୍ ଜଗତ, ନହେଲେ ଚାରି କୁମାର ଏ ଭୌତିକ ଜଗତରେ ସବୁ ଲୋକ ଦେଖିଛନ୍ତି, ବ୍ରହ୍ମଲୋକର ତ ସେ ଜନ୍ମ ତାଙ୍କର, ସେଇ ଏତେ ଐଶ୍ୱର୍ଯ୍ୟ ରହିଛି ସେଠି ବ୍ରହ୍ମଲୋକ, କିନ୍ତୁ ସେ ଯେତେବେଳେ ସେଠି ପହଞ୍ଚନ୍ତି ଚିତ୍ ଜଗତରେ ରହିଛନ୍ତି, ତାଠୁ ବହୁତ ଅଧିକ ସୌନ୍ଦର୍ଯ୍ୟ ରହିଛି, ସେଥିପାଇଁ ସେ ମୁଦା ବହୁତ ଆନନ୍ଦିତ ହୋଇଯାଉଛନ୍ତି, ଅଭୂତପୂର୍ବ ଆଗରୁ ଦେଖିନଥିଲେ ସେ, ଏତେ ସୌନ୍ଦର୍ଯ୍ୟ ରହିଛି ଜଗତର, ଏତେ ସୌନ୍ଦର୍ଯ୍ୟ ରହିଛି, ଅଭୂତପୂର୍ବ ବୋଲି କୁହାଯାଉଛି, ଦେଖିନଥିଲେ ଏତେ ସୌନ୍ଦର୍ଯ୍ୟ। ତେଣୁ ଅପୂର୍ବମ ମୁଦମ୍ ଅପୂର୍ବମ ଉପେତ୍ୟ ଯୋଗ ମାୟା ବଳେ ନା, ତେଣୁ ସେ ସେଠି ଯାଇ ପହଞ୍ଚିଲେ, କିଭଳି ପହଞ୍ଚିଲେ, ମୈତ୍ରମୁନି କହୁଛନ୍ତି ବିଦୁରଙ୍କୁ, ବିଦୁର ଚିନ୍ତା କରୁଥିବେ ଯଦି କିଭଳି ଯାଇ ପହଞ୍ଚିଗଲେ ସେଠି ବୈକୁଣ୍ଠ ଲୋକକୁ, ବିଦୁରଙ୍କର ମଧ୍ୟ ଚିନ୍ତା ହେଉଥିବ ଆମକୁ ଟିକେ ଯାଆନ୍ତି ସେଇ ଜଗତକୁ, ବିଦୁର ମଧ୍ୟ ଭାବୁଥିବେ। ତେଣୁ ମୈତ୍ରମୁନି କହୁଛନ୍ତି ମାୟା ବଳମ୍ ଯୋଗ ମାୟା, ଯୋଗ ଶକ୍ତିରେ ସେ ଯାଇ ସେଠି ପହଞ୍ଚିଛନ୍ତି, ଚିତ୍ରଜଗତର ସବୁ ଭଗବାନ ଯେଉଁମାନେ ଦର୍ଶନ କରନ୍ତି, ଭଗବତ ଧାମ ସହିତ ଦର୍ଶନ କରନ୍ତି, ଯେଉଁମାନେ ଧ୍ୟାନରେ ଧ୍ୟାନାବସ୍ଥିତ ଗତେଇନ ମନସା ପଶ୍ୟନ୍ତି ଯେଉଁ ଯୋଗିନ, ଭଗବାନ ଦକ୍ଷିଣମାନେ ଭଗବାନଙ୍କୁ ଧାମ ସେ ଦର୍ଶନ କରିବେ। ତେଣୁ ସେ ଧାମକୁ ଯିବା ପାଇଁ ତାଙ୍କର, ଯଦିଓ ସେ ଚାହିଁବେ ଯିବା ପାଇଁ, କିନ୍ତୁ ଆଗ୍ରହ ଆଉ ନଥିବ ହଁ ସେ କିଭଳି ରହିଛି ସେ ଧାମ ଦେଖିବା ପାଇଁ। ସେ ଭଗବାନଙ୍କୁ ଦେଖିଲା ମାନେ ସବୁକିଛି ଦେଖିଦେଲେ। ସେଥିପାଇଁ ଭଗବତ ସପ୍ତମଧ୍ୟରେ ଭଗବାନ କହିଲେ ଯେ ମୁଁ ତୁମକୁ ଜ୍ଞାନ ବିଜ୍ଞାନ ସହିତ ତୁମକୁ ବର୍ଣ୍ଣନା କରିବି, ଯତ୍ ଜ୍ଞାନ୍ତ ଅନ୍ୟ ଭୂୟ ନ ଜ୍ଞାନ୍ତବଂ ଅବଶିଷ୍ୟତେ, ଯାହାକୁ ଜାଣିଲେ ତୁମର ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ, ସବୁ ଜ୍ଞାନ ତୁମେ ପ୍ରାପ୍ତ ହୋଇଯିବ। ସପ୍ତମ ଭଗବତ ସପ୍ତମଧ୍ୟରେ ଭଗବାନ ସେ କଥା କହୁଛନ୍ତି। ଭଗବାନ ଯେଉଁମାନେ ଜାଣିବେ ସବୁକିଛି, ସେ ସବୁ ଜ୍ଞାନ ପ୍ରାପ୍ତ ହୋଇଯିବେ। ଜ୍ଞାନମ ତେମ ସେ ବିଜ୍ଞାନମ ଇଦମ୍ ବକ୍ଷ୍ୟାମି ଅଶେଷତ ଯତ୍ ଜ୍ଞାନ୍ତ ଅନ୍ୟ ଭୂୟ ଭୂୟ ଜ୍ଞାନ୍ତବ ଅବଶିଷ୍ୟତେ, ଆଉ ଜାଣିବା ପାଇଁ କିଛି ବାକି ରହିବ ନାହିଁ। ଭଗବାନ ଜାଣିଲେ ଆଉ କିଛି ଜାଣିବାରେ ବାକି ରହିବ ନାହିଁ। ତେଣୁ ମୈତ୍ରମୁନି କହୁଛନ୍ତି ତାଙ୍କର ଯେଉଁ ଯୋଗଶକ୍ତି ରହିଛି, ସେ ଯୋଗଶକ୍ତି ବଳରେ ସେ ଯାଇ ସେଠି ପହଞ୍ଚନ୍ତି ଚିତ୍ ଜଗତରେ। ଏବଂ ମୁନେୟନସ୍ତତ୍ ଅଥୋ ବିକୁଣ୍ଠମ, ବିକୁଣ୍ଠ ଭଗବାନଙ୍କୁ ଦର୍ଶନ କରିବେ। ଗୋଟିଏ ପଟେ ଗୋଟିଏ ଗେଟ୍ ପାସ୍ କରିବେ, ସପ୍ତମ ଗେଟ୍ରେ ଯାଇକରି ଯେଉଁ ରହିଛନ୍ତି କିଏ ଜୟ ଏବଂ ବିଜୟ, ସେ ତାଙ୍କୁ ଅଟକାଇବେ, ନହେଲେ କିଏ ଅଟକି ନଥିଲେ ସେ ଚାଲିକି ଯାଉଛନ୍ତି। ସୁନ୍ଦର ସୌନ୍ଦର୍ଯ୍ୟ ଦେଖି ବହୁତ ଆନନ୍ଦରେ ବିଭୋର ହେଇଯାଉଛନ୍ତି। ଏତେ ସୌନ୍ଦର୍ଯ୍ୟ ରହିଛି ଦେଖିନଥିଲେ ସେ ଅଭୂତପୂର୍ବମ, ଆଗରୁ ଦେଖିନଥିଲେ ଏଇ ସୌନ୍ଦର୍ଯ୍ୟ, ଦେଖି ଦେଖିକା ଯାଉଛନ୍ତି, ଆନନ୍ଦରେ ଯାଉଛନ୍ତି। ଏବଂ ଗୋଟିଏ ପରେ ଗୋଟିଏ ଗେଟ୍ ପାର ହେଇକା ଯାଉଛନ୍ତି, ସପ୍ତମ ଗେଟ୍ରେ ଯାଇକରି ଏ ଜୟ ବିଜୟ ଥିଲେ ସିଏ ତାଙ୍କୁ ଅଟକାଇ ଦେବେ। ଏ ଭଗବାନଙ୍କର ବ୍ୟବସ୍ଥାରେ ସବୁ ହେଇଛି। ଏସବୁ କ'ଣ ପାଇଁ ହେଉଛି ନା, ଭଗବାନ ଆସିବେ ଲୀଳା କରିବେ କିଭଳି ଭାବରେ ନା, ଶୁକର ରୂପରେ ବରାହ ରୂପରେ ବିମାନ ବରାହ ଲୀଳାଟି କରିବେ, ହିରଣ୍ୟାକୁ ବଧ କରିବେ, ଏଇ ଲୀଳାଟି ହେବ। ହିରଣ୍ୟାକୁ କିଏ ହେବେ ନା ସେଇ ଜୟ ଏବଂ ବିଜୟ, ସେ ଆସିବେ। ଭଗବାନଙ୍କର ଯେଉଁ ଇଚ୍ଛା ରହିଲା ଯୁଦ୍ଧ କରିବା ପାଇଁ ଇଚ୍ଛା ଆସିଲା, ଜନ୍ମାଦି ଅସ ଯଥ ସବୁକିଛି ଭଗବାନଙ୍କଠାରୁ ଆସୁଛି, ତେଣୁ ଭଗବାନ ଯେଉଁ ଇଚ୍ଛା କଲେ ଯୁଦ୍ଧ କରିବେ, ତେଣୁ ଏଇ ବ୍ୟବସ୍ଥାଟି ହେଇଛି। ଚାରିକୁମାର ଯାଇ ପହଞ୍ଚିଗଲେ ଏବଂ ଏଇ ସୌନ୍ଦର୍ଯ୍ୟ ଦେଖି ଦେଖି ଯେତେବେଳେ ଯାଉଛନ୍ତି, ବହୁତ ଜଗତର ପ୍ରାକୃତିକ ସୌନ୍ଦର୍ଯ୍ୟ, ଏ ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକମାନେ ମୋହିତ ହୋଇଯାଉଛନ୍ତି। କେତେ ଆମେ ଦେଖିବା ପୁରୀରେ ସମୁଦ୍ର କୂଳ ରହିଛି, କେତେ ଲୋକ ଆସି ପହଞ୍ଚନ୍ତି ସବୁଦିନେ ଆସି ଦର୍ଶନ କରୁଛନ୍ତି। ପୁରୀବାସୀମାନେ ମଧ୍ୟ ସବୁଦିନେ ଯାଇ ଦେଖୁଛନ୍ତି ସମୁଦ୍ରକୁ, ସେଇ ସମୁଦ୍ର ସବୁବେଳେ ନୂଆ ନୂଆ ତାକୁ ଲାଗୁଛି। ଆମର ରହିଛନ୍ତି ଜଣେ କବି ଲେଖିଥିଲେ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ, ନୂଆ ଦିଶୁଥାଏ ଅବସାଦ ନାହିଁ। ଏ ଭୌତିକ ଜଗତର ଏଭଳି ସୌନ୍ଦର୍ଯ୍ୟ, ଆଉ ଚିତ୍ ଜଗତ କଥା କ'ଣ କହିବା। ତେଣୁ ଚାରିକୁମାର ସେ ସୌନ୍ଦର୍ଯ୍ୟ ଦେଖି ବିଭୋର ହେଇଯାଉଛନ୍ତି, ଅଭୂତପୂର୍ବ, ଆଗରୁ ଦେଖିନଥିଲେ ସେଭଳି ସୌନ୍ଦର୍ଯ୍ୟ। ତେଣୁ ଶୁଣିଥିଲେ, ପିତାଙ୍କଠାରୁ ଶୁଣିଥିଲେ, କିନ୍ତୁ ଆଜି ଦର୍ଶନ କରୁଛନ୍ତି। ତେଣୁ ନିଜ ଯୋଗମାୟା ବଳରେ, ଯେଉଁ ଅଷ୍ଟାଙ୍ଗ ଯୋଗ ଶକ୍ତି ରହିଛି, ଏ ଯୋଗ ବଳରେ ଯାଇ ସେଠି ପହଞ୍ଚିକିରି ଏ ଚିତ୍ ଜଗତକୁ ଦର୍ଶନ କରୁଛନ୍ତି। ଏକଥା ସବୁ କିଏ କହୁଛନ୍ତି କାହାକୁ, ବ୍ରହ୍ମା କହୁଛନ୍ତି ଦେବତାମାନଙ୍କୁ। କାହିଁକି ନା, ଯେଉଁ କଶ୍ୟପ ଅଦିତିଙ୍କ ସହିତ ଅସମ୍ୟର ସାଙ୍ଗ କଲେ, ତା ଫଳରେ ଯେଉଁ ଦୁଇ ଜଣ ତାଙ୍କର ସନ୍ତାନ ଗର୍ଭସ୍ଥ ହୋଇଛନ୍ତି, ଗର୍ଭରେ ରହିଛନ୍ତି, ସେ ଗର୍ଭକୁ ସେ ଜନ୍ମ ଦେବା ପାଇଁ ଚାହୁଁନଥିଲେ, କାହିଁକିନା ସେ ଉତ୍ପାଦ କରିବେ, ସ୍ୱାମୀ କହିଦେଇଛନ୍ତି ଅସମୟରେ ସାଙ୍ଗ କରିଥିବାରୁ ଏହିସବୁ ଅସୁବିଧା ହେବ। ତେଣୁ ଅନ୍ଧକାର ବ୍ୟାପି ଯାଇଛି, ସେଥିପାଇଁ ଦେବତାମାନେ ବ୍ରହ୍ମାଙ୍କ ପାଖରେ ପହଞ୍ଚିଯାଇଛନ୍ତି ଏବଂ ବ୍ରହ୍ମା ବର୍ଣ୍ଣନା କରୁଛନ୍ତି, ଏହି କାରଣରୁ ଏହିସବୁ ହେଇଛି। ତେଣୁ ଏସବୁ କଥା ବର୍ଣ୍ଣନା ଚାଲିବ, ଚିତ୍ ଜଗତରେ ବର୍ତ୍ତମାନ ବର୍ଣ୍ଣନା ଚାଲିବ। ଆମେ ଏ ଭୌତିକ ଜଗତରେ, ଅଚିତ ଜଗତରେ ରହିକରି ମଧ୍ୟ ସେ ଚିତ୍ ଜଗତର ଦେଖିପାରୁଛେ, ଦୃଶ୍ୟ ଦେଖିପାରିବା। ଆମର ମନରେ ଆମେ ଯଦି ଚିନ୍ତା କରିବା, ତାହେଲେ ସେ ଦୃଶ୍ୟ ମଧ୍ୟ ଦେଖିପାରିବା। ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ମନ୍ଦ କି ଦାୟୀ ଗୌର ପ୍ରମାନନ୍ଦେ। କ'ଣ ପ୍ରଶ୍ନ ଥିଲା କୁହନ୍ତୁ, ମଝିରେ କହିଲେ ଡିଷ୍ଟର୍ବାନ୍ସ ହେଇଯାଉ।